ଅପୂର୍ବ ବେଶ ସଖା, ମୋ ପରି ଅରସିକକୁ ତ ପାଗଳ କରିଦଉଛି। ରାଇକିଶୋର ଦେଖିଲେ ତାର ଚେତା ଉଡ଼ିଯିବ।
ରାଇକିଶୋରୀର ରୂପ ମୋତେ ପାଗଳ କଲାଣି ସଖା।
ରସିକ ପ୍ରଭର, ପ୍ରେମରେ କଣ ଉତ୍ତାପ ଥାଏ? ଯଦି ଉତ୍ତାପ ନଥାଏ ତେବେ ଜ୍ୱାଳା ନଥିବ। କହିଲ ସଖା, ଅଗ୍ନିର ଦହନ ଶକ୍ତି ପ୍ରଖର ନା ପ୍ରେମର ଦହନ ଶକ୍ତି ପ୍ରଖର?
ଅଗ୍ନିର ଦହନ ଶକ୍ତି ଶରୀରକୁ ଗ୍ରାସ କରେ, ପ୍ରାଣକୁ ନୁହେଁ।
ପ୍ରେମର ଦହନ ଶକ୍ତି ଦେହକୁ ଛାଡ଼ି ମନକୁ ଗ୍ରାସ କରେ। ସାବାସ ସାବାସ କାମ ଦେବ। ଅଇ ରୂପସୀ ଆୟୁଷ୍ମତି ଭବତୁ, ଆଗମନର ଅଭିପ୍ରାୟ?
କୁଣିଆକୁ କାନ୍ଥ ବାର କାହିଁକି?
କୁଣିଆ ଶୁଣିବା ହୁଅନ୍ତୁ ରସିକ ପ୍ରବର, ମଧୁମଙ୍ଗଳ ଅତିଥି। ସଖି, କେଉଁପୁରରେ ଅଧୀନ ଗରିବ ବ୍ରାହ୍ମଣ ଅତିଥି ହେବ କହିଲ?
ଏକାନ୍ତରେ ମୋର ବକ୍ତବ୍ୟ ଅଛି ମୋହନ।
ଉତ୍ତମ, ଅତି ଉତ୍ତମ, ଗୋପନରେ କାହିଁକି? ଅତି ଗୋପନରେ କହିବା ହୁଅନ୍ତୁ ଭଦ୍ରେ।
ଲଳିତେ,
ସେ କହିଛନ୍ତି ତବ ବିରହି ରାଧିକି।
କହିଦିଅ ଯାଇ ତବ ବିରହି ମାଧବ।
ବିଳମ୍ବ କରନ ମାଧବ, କୁଞ୍ଜରେ ଶୀଘ୍ର ଭେଟ ହେବ।
ଋଣୁ ଝୁଣୁ ତାନେ ବନ୍ଧୁ ମନ ନିଏ କିଣି, ଶୁଭୁଛି ହେ ନୁପୁର ଧ୍ୱନି, ଶୁଭୁଛି ହେ ନୁପୁର ଧ୍ୱନି। ରସିକ ରସ ସାଗର ହେ ନାଟୁ ବାହାତି, ରସିକ ରସ ସାଗର ହେ ନାଟୁ ବାହାତି। ଗୋପିକୁଳ ଝୁରିଲେଣି ଚଳ ହେ ଝଟତି, ଶୁଭୁଛି ହେ ନୁପୁର ଧ୍ୱନି, ଶୁଭୁଛି ହେ ନୁପୁର ଧ୍ୱନି। ଢଳି ଢଳି ବନମାଳି ନାଚ ତ୍ରିଭଙ୍ଗୀରେ, ଢଳି ଢଳି ବନମାଳି ନାଚ ତ୍ରିଭଙ୍ଗୀରେ। ଖସିଲେ ମଧୁମଙ୍ଗଳ ଛନକା ଛାତିରେ,